ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ 428 ନୂତନ 108 ଆମ୍ବୁଲାନ୍ସ ଚଳାଚଳର ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଏହି ଅଭିଯାନ ଅଧୀନରେ 250 ଆମ୍ବୁଲାନ୍ସର ଲୋକାର୍ପଣ କରାଯିବ। କଳିଙ୍ଗ ଷ୍ଟାଡିୟମ୍ରେ ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଚକ୍ଷୁଦାନର ମହତ୍ୱ ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ପଟିଆଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଚକ୍ଷୁର କର୍ଣ୍ଣିଆ ଦାନକୁ ଏକ ପବିତ୍ର ସେବାର ମାଧ୍ୟମ ବୋଲି ଉଲ୍ଲେଖ କରିଛନ୍ତି। ସୁଭଦ୍ରା ଯୋଜନା ଅଧୀନରେ ମିଳୁଥିବା ସହାୟତା ରାଶିକୁ ବିନିଯୋଗ କରି ବ୍ୟବସାୟ ଆରମ୍ଭ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ହିତାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମହିଳା ସଶକ୍ତିକରଣ ଦିଗରେ ମେଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଳାରେ ବହୁ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତ୍ୟେକ ସହରକୁ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଏକ ବିଭାଗୀୟ ବୈଠକରେ ଶ୍ରୀ ହରିଚନ୍ଦନ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। କଟକ ସହର ବାହ୍ୟ ରିଙ୍ଗରୋଡ୍ ନିର୍ମାଣ ନେଇ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେବା ସହିତ କଟକ ସମ୍ଭଲପୁର ଜାତୀୟ ରାଜପଥ 55କୁ 6 ଲେନ୍ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ରାଜ୍ୟ ରାଜପଥଗୁଡ଼ିକୁ ମଧ୍ୟ 4 ଲେନ୍ ବିଶିଷ୍ଟ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା 19 ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷା ପାଇଁ ଆଜି ବିଭିନ୍ନ ନୋଡାଲ୍ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। 322 ନୋଡାଲ୍ ସେଣ୍ଟରରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରଖାଯିବାର ବ୍ୟବସ୍ଥା ହୋଇଛି। ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ଦେଇଥିବା ସୂଚନା ଅନୁଯାୟୀ ନକ୍ସଲ ପ୍ରଭାବିତ କନ୍ଧମାଳ ଏବଂ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ଦୃଷ୍ଟିରୁ 17 ଥାନାରେ ପ୍ରଶ୍ନପତ୍ର ରଖାଯିବା ନେଇ ବ୍ୟବସ୍ଥା ହୋଇଛି। ଆର୍ଥିକ ସାକ୍ଷରତା ସପ୍ତାହ 2026 ଗତକାଲିଠାରୁ 13 ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯାଉଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରତିବର୍ଷ 2016 ଏହି ସପ୍ତାହ ପାଳିତ ହୋଇଆସୁଛି। ଚଳିତ ବର୍ଷ 11 ସଂସ୍କରଣର ବିଷୟବସ୍ତୁ ରହିଛି କେୱାଇସି ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପାଇଁ ପ୍ରଥମ ପଦକ୍ଷେପ। ବ୍ୟାଙ୍କ ଜମାଖାତାରେ କେୱାଇସି ଅପଡେଟ୍ କରିବା ପାଇଁ ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ମାଧ୍ୟମରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ର ସଦସ୍ୟ ଏଣିକି ସେମାନଙ୍କ ଅର୍ଥ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଇପାରିବେ। ଏଥିପାଇଁ ଏକ ନୂତନ ମୋବାଇଲ୍ ଆପ୍କୁ ବିକଶିତ କରାଯାଉଛି। ଆଗାମୀ ଏପ୍ରିଲ୍ ମାସରେ ଏହାର ଶୁଭାରମ୍ଭ ହେବା ନେଇ ଶ୍ରମ ମନ୍ତ୍ରଣାଳୟ ସୂଚନା ଦେଇଛି। ମାଲକାନଗିରି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ 4ର୍ଥ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନବରଙ୍ଗପୁର ମହାବିଦ୍ୟାଳୟଠାରେ ଗତକାଲି କନ୍ୟା ଶିଶୁ ଶିକ୍ଷା ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିଶୁକନ୍ୟାଙ୍କ ଶିକ୍ଷା ଗୋଷ୍ଠୀ ଗଠନ ଏବଂ ସାମାଜିକ ପରିବର୍ତ୍ତନରେ ଏହାର ଭୂମିକା ଉପରେ କର୍ମଶାଳାରେ ସ୍ୱତନ୍ତ୍ର ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ 2-ଦିନିଆ ଗଣିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ଡିଜିଟାଲ୍ ଯୁଗରେ ଗଣିତର ଗୁରୁତ୍ୱ ଯୁବବର୍ଗଙ୍କୁ ଏଥିପାଇଁ ସଚେତନ କରିବା ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମାଲକାନଗିରି ବଣ୍ଡାଘାଟିରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମୀକ୍ଷା କରିଛନ୍ତି। ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଶ୍ରୀ ଉପାଧ୍ୟାୟ ସମ୍ପୃକ୍ତ ହିତାଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ସେ ସମ୍ପୃକ୍ତ ଅଂଶୀଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ତାଳବଣିଆ କ୍ରୀଡ଼ା ପରିସର ମଧ୍ୟରେ ଆଜିଠାରୁ ଆତ୍ମନିର୍ଭର ଭାରତ ଏବଂ ସ୍ୱଦେଶୀ ମେଳା ଆରମ୍ଭ ହେଉଛି। ଆସନ୍ତା 14 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ 194 ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ରାଜ୍ୟର ବରପୁତ୍ରଙ୍କ ତଥ୍ୟଭିତ୍ତିକ ଫଟୋଚିତ୍ର ପ୍ରଦର୍ଶନୀ ସହ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଉରକେଲା ଛେଣ୍ଡସ୍ଥିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜିଠାରୁ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତା ଆରମ୍ଭ ହେଉଛି। ଭାରତ ସହିତ ବେଲ୍ଜିୟମ୍ ଏବଂ ଆର୍ଜେଣ୍ଟିନା ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆଜିର ପ୍ରଥମ ମ୍ୟାଚ୍ ସନ୍ଧ୍ୟା 7 ଆର୍ଜେଣ୍ଟିନା ଓ ବେଲ୍ଜିୟମ୍ ମଧ୍ୟରେ ଅନୁଷ୍ଠିତ ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।